ମୁଁ ସୁଲୋଚନା ଭୋଇ କହୁଛି, ଗାଡ଼କଣ ଭୋଇ ସାହିରୁ, ୱାର୍ଡ ନମ୍ବର 9 ରୁ କହୁଛି। ଆମର ଡ୍ରେନ୍ ସମସ୍ୟା, ଆଉ ଟିକେ ଶୀଘ୍ର ଯେତେ ଶୀଘ୍ର କଲେ ଟିକେ ଭଲ ହୁଅନ୍ତା। ଆମର ମାନେ ଆମେ ଅସୁବିଧାରେ ସମ୍ମୁଖୀନ ହେଉଛୁ, ପାଣି ରାସ୍ତାକୁ ଯାଉଛି, ଆଉ ଏସବୁ ବର୍ଷା ଦିନ ହେଲେ ପାଣି ଜମିକି ରହୁଛି, ଯିବା ଆସିବା କରିବାକୁ ଅସୁବିଧା ହେଉଛି, ଡ୍ରେନ୍ ସମସ୍ୟା ବହୁତ ଇଏ ହେଉଛି। ଟିକେ ଆମର ଡ୍ରେନ୍ ମାନେ ପାଣି ଯାଉଛି, ଟିକେ ଡ୍ରେନ୍ ସମସ୍ୟା ଟିକେ ଶୀଘ୍ର କଲେ ଭଲ ହୁଅନ୍ତା।